ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଆଦିବାସୀ ସଂସ୍କୃତି, ପରମ୍ପରା ଓ ଭାଷାର ଉନ୍ନତି ଦିଗରେ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି କହିଲେ ରାଷ୍ଟ୍ରପତି. ନୂଆଦିଲ୍ଲୀରେ ଆସନ୍ତାକାଲି 33,500 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ. ଅଣସବ୍ସିଡିଯୁକ୍ତ ଘରୋଇ ଓ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟବୃଦ୍ଧି. ନେପାଳ ସାଧାରଣ ନିର୍ବାଚନରେ ବାଲେନ୍ଦ୍ର ଶାହାଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ସ୍ୱାଧୀନତା ପାର୍ଟି ବୃହତ୍ ବିଜୟ ଆଡ଼କୁ ହେଉଛି ଅଗ୍ରସର, ଏବଂ ଚୁକ୍ତି ନୁହେଁ ବରଂ ନିଃସର୍ତ୍ତ ଆତ୍ମସମର୍ପଣ ପାଇଁ ଇରାନକୁ ଆହ୍ୱାନ ଦେଲେ ଆମେରିକା ରାଷ୍ଟ୍ରପତି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଆଦିବାସୀ ସମ୍ପ୍ରଦାୟ ସେମାନଙ୍କର ସାଂସ୍କୃତିକ ପରମ୍ପରା ଓ ଭାଷାର ସର୍ବାଙ୍ଗୀନ ଉନ୍ନତି ଦିଗରେ କେନ୍ଦ୍ର ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି. ପଶ୍ଚିମବଙ୍ଗର ଦାର୍ଜିଲିଂଠାରେ ଆୟୋଜିତ 9ମ ଆନ୍ତର୍ଜାତିକ ସାନ୍ତାଳୀ ସମ୍ମିଳନୀକୁ ସମ୍ବୋଧନ କରି ରାଷ୍ଟ୍ରପତି ଏହା କହିଛନ୍ତି. ଆନ୍ତର୍ଜାତିକ ସାନ୍ତାଳୀ ପରିଷଦ ଦ୍ୱାରା ଏହି ସମାରୋହର ଆୟୋଜନ କରାଯାଇଛି. ରାଷ୍ଟ୍ରପତି କହିଛନ୍ତି, ସମୃଦ୍ଧ ସାନ୍ତାଳୀ ସଂସ୍କୃତି ଏବଂ ପରମ୍ପରା ପ୍ରକୃତି ପରିବେଶ ସଂରକ୍ଷଣ ଏବଂ ସହାବ ସ୍ଥାନ ସୁରକ୍ଷା ଦିଗରେ ବ୍ୟାପକ ଭାବେ ସଂଶ୍ଳିଷ୍ଟ ରହିଛି. ସାନ୍ତାଳ ସମ୍ପ୍ରଦାୟର ଅଲଚିକି ଭାଷାକୁ ସମ୍ବିଧାନର 8ମ ସୂଚୀରେ ଅନ୍ତର୍ଭୁକ୍ତ କରାଯାଇଛି. 2023 ବିଭିନ୍ନ ରାଜ୍ୟରେ ଅନେକ ଆଦିବାସୀ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି, ଯାହାକି ଆଦିବାସୀଙ୍କ ମହାନ ସଂସ୍କୃତି, ପରମ୍ପରା ଏବଂ ଇତିହାସକୁ ଗୌରବାନ୍ୱିତ କରିଛି ବୋଲି ରାଷ୍ଟ୍ରପତି କହିଛନ୍ତି.
2003 ସାନ୍ତାଳୀ ସମୁଦାୟ କେ ଇତିହାସ ମେ ହମେଶା ୟାଦ କିଆ ଜାଏଗା। उस वर्ष सांताली भाषा को भारत के संविधान के 8वीं अनुसूची में शामिल किया गया। मुझे इस बात का गर्व है, सांताली भाषा को संविधान में स्थान दिलाने के लिए बहुत सारे संस्थाएं मांग किए थे, मैं भी थोड़ा उनमें से एक हूँ। तत्कालीन प्रधानमंत्री श्रद्धेय श्री अटल बिहारी वाजपेयी जी ने मुझे बहुत प्रोत्साहित किया और 2003 में संविधान के 8ମ परिषद में उसको शामिल किया गया।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରାୟ 33,500 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। 18,300 କୋଟି ଟଙ୍କା ବ୍ୟୟରେ ଦିଲ୍ଲୀ ମେଟ୍ରୋ ପ୍ରକଳ୍ପର 2ଟି ନୂତନ କରିଡରକୁ ଉଦ୍ଘାଟନ କରିବା ସହିତ ପଞ୍ଚମ ପର୍ଯ୍ୟାୟ ଅଧୀନରେ 16 କିଲୋମିଟରରୁ ଅଧିକ ଦୀର୍ଘ ବିଶିଷ୍ଟ 3ଟି ନୂତନ କରିଡରର ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ଜିପିଆର୍ଏ ପୁନଃ ବିକାଶ ଯୋଜନା ଅଧୀନରେ ଶ୍ରୀ ମୋଦି 15,200 କୋଟି ଟଙ୍କାର କେତେକ ଆବାସିକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। 8ମ ଜନଔଷଧୀ ଦିବସ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। ଗୁଣାତ୍ମକ ଜେନେରିକ୍ ଔଷଧ ପ୍ରଦାନ ଲକ୍ଷ୍ୟ ନେଇ କାର୍ଯ୍ୟକାରୀ କରାଯାଇଥିବା ଏହି ଯୋଜନା ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ପ୍ରତିବର୍ଷ ମାର୍ଚ୍ଚ ମାସ 7 ତାରିଖକୁ ଜନଔଷଧୀ ଦିବସ ଭାବେ ପାଳନ କରାଯାଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତୀୟ ଜନଔଷଧୀ ପରିଯୋଜନା ସମାଜ ଉପରେ ସକାରାତ୍ମକ ପ୍ରଭାବ ପକାଇଛି। ଅଗଣିତ ପରିବାର ଏହାଦ୍ୱାରା ସୁଫଳ ପାଇବା ସହିତ ସେମାନଙ୍କର ସ୍ୱାସ୍ଥ୍ୟସେବା ବାବଦ ଖର୍ଚ୍ଚ ମଧ୍ୟ ହ୍ରାସ ପାଇଛି। ଏହି ପରିଯୋଜନା ଦେଶବାସୀଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ପାଇବା ସୁନିଶ୍ଚିତ କରିବା ସଂକ୍ରାନ୍ତ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅଣସବ୍ସିଡିଯୁକ୍ତ ଘରୋଇ ଏବଂ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ପିଛା ଦର ବୃଦ୍ଧି ପାଇଛି। ତୈଳ ବିପଣନକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ଦେଶର ମହାନଗର ନିଗମଗୁଡ଼ିକରେ ଘରୋଇ ଏଲ୍ପିଜି ସିଲିଣ୍ଡର ପିଛା 60 ଟଙ୍କା ବୃଦ୍ଧି କରାଯାଇଛି। ଭାରତୀୟ ତୈଳ ନିଗମ ଆଇଓସିଏଲ୍ ଦେଇଥିବା ସୂଚନା ଅନୁଯାୟୀ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର ପିଛା ଦର 115 ଟଙ୍କା ବୃଦ୍ଧି ହୋଇଛି। ଏହି ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି। ଦିଲ୍ଲୀରେ ଘରୋଇ ଗ୍ୟାସ୍ ସିଲିଣ୍ଡର ପିଛା 913 ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ମୁମ୍ବାଇରେ 912.50 ପଇସା, କୋଲକାତାରେ 949 ଟଙ୍କା ଏବଂ ଚେନ୍ନାଇରେ 928.50 ପଇସା ହୋଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କହିଛନ୍ତି, ବିଶ୍ୱ ଦକ୍ଷତା କ୍ଷେତ୍ରରେ ଭାରତ ଏକ କେନ୍ଦ୍ର ଭାବେ ଉଭା ହୋଇଛି। ୟୁରୋପ ବାହାରେ ଭାରତରେ ଏୟାର ବସ୍ ସଂସ୍ଥା ଏହାର ଦ୍ୱିତୀୟ ସର୍ବବୃହତ ଡିଜିଟାଲ କେନ୍ଦ୍ର ପ୍ରତିଷ୍ଠା କରିଛି। ବେଙ୍ଗାଲୁରୁଠାରେ ଏହି ଏୟାର ବସ୍ ଇଣ୍ଡିଆ ପ୍ରଯୁକ୍ତିବିଦ୍ୟା କେନ୍ଦ୍ରକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରି ଶ୍ରୀ ନାଇଡୁ କହିଛନ୍ତି, ଦେଶରେ ବର୍ଦ୍ଧିତ ଦକ୍ଷ ଶକ୍ତିର ଏହା ପ୍ରମାଣ କରୁଛି। ଏହି ବ୍ୟବସ୍ଥା ଏୟାର ବସ୍ ବାଣିଜ୍ୟିକ ବିମାନ ଏବଂ ହେଲିକପ୍ଟରଗୁଡ଼ିକର କାର୍ଯ୍ୟକାରିତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ କାର୍ଯ୍ୟ କରିବ ବୋଲି ମନ୍ତ୍ରୀ ଶ୍ରୀ ନାଇଡୁ ଆଶା ବ୍ୟକ୍ତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ମୁଁ ନିଖିଲ କହୁଛି, କମ୍ରେଡ୍ ଶୁକ୍ରୁ ଶିଲା ଚନ୍ଦ୍ରାଲୁକୁ ମୋର ପରାମର୍ଶ, ସଶସ୍ତ୍ର ବିପ୍ଳବ ଛାଡ଼ି ଦେଶର ସମ୍ବିଧାନ ଅନୁସାରେ ଆନ୍ଦୋଳନ କରିବା ପାଇଁ ଆଗେଇ ଆସନ୍ତୁ। ପିବି କମ୍ରେଡ୍ ଦେବଜୀ, ସଂଗ୍ରାମ ଦାଦା ଆତ୍ମସମର୍ପଣ କରିବା ପରେ ସିଆର୍ବି କ୍ଷେତ୍ରରେ ସିସି ନେତୃତ୍ୱ ଶେଷ ହୋଇଯାଇଛି। ଆମ ଓଡ଼ିଶାର ପଶ୍ଚିମ ବ୍ୟୁରୋ ସଚିବ ବିକାଶ, ବିବିଏମ୍ର ସମସ୍ତ ସାଥୀ ଆତ୍ମସମର୍ପଣ କରିବା ପରେ ରାଜ୍ୟରେ ପୁରା ନେତୃତ୍ୱ ଓ ଡିଭିଜନ୍ ଖାଲି ହୋଇସାରିଲାଣି। ଅନ୍ୟ ରାଜ୍ୟମାନଙ୍କର ମଧ୍ୟ ଏହି ସମାନ ସ୍ଥିତି, କେବଳ ତୁମେମାନେ କିଛି ସାଥୀ ବାକି ଅଛ। ଆଜିର ପରିସ୍ଥିତିରେ ସଶସ୍ତ୍ର ବିପ୍ଳବ ସମ୍ଭବ ନୁହେଁ ନାହିଁ। ତେଣୁ କମ୍ରେଡ୍ ଶୁକ୍ରୁ ଶିଲା ଚନ୍ଦ୍ରାଲୁକୁ ମୋର ବିଶେଷ ଅନୁରୋଧ, ଆଗପଛ ନ ହୋଇ ଓ ଆଉ ଲେଟ୍ ନ କରି ସଶସ୍ତ୍ର ବିପ୍ଳବ ଛାଡ଼ି ଆତ୍ମସମର୍ପଣ କରନ୍ତୁ। ଓଡ଼ିଶା ସରକାର ଓ ପୁଲିସ ସବୁ ପ୍ରକାର ସହଯୋଗ କରିବ, ତୁମମାନଙ୍କର ସୁରକ୍ଷାର ଗ୍ୟାରେଣ୍ଟି ମୁଁ ଦେଉଛି, ମୋ ଉପରେ ବିଶ୍ୱାସ ରଖନ୍ତୁ। ନିର୍ଭୟରେ ମୋର ଏହି ମୋବାଇଲ ନମ୍ବର 9437643839ରେ ସମ୍ପର୍କ କଲେ ମୁଁ ଯାଇ ତୁମମାନଙ୍କୁ ଶୀଘ୍ର ନେଇ ଆସିବି। ଆପଣଙ୍କର ଅପେକ୍ଷାରେ କମ୍ରେଡ୍ ନିଖିଲ, ପୂର୍ବ ସବ୍ ଜୋନାଲ ବ୍ୟୁରୋ ସଚିବ।
ନେପାଳରେ ଜେଏନ୍ଜି ବିକ୍ଷୋଭ ପରବର୍ତ୍ତୀ ପ୍ରଥମ ସାଧାରଣ ନିର୍ବାଚନରେ ବାଲେନ୍ଦ୍ର ଶାହାଙ୍କ ରାଷ୍ଟ୍ରୀୟ ସ୍ୱାଧୀନତା ପାର୍ଟି ଏକ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଛି। ସେଠାକାର ନିର୍ବାଚନ କମିଶନ ଦେଇଥିବା ସୂଚନା ଅନୁଯାୟୀ 165 ନିର୍ବାଚନ ମଣ୍ଡଳୀ ମଧ୍ୟରୁ 161ର ଉପଲବ୍ଧ ତଥ୍ୟ ଅନୁଯାୟୀ କାଠମାଣ୍ଡୁର 10 ନିର୍ବାଚନ ମଣ୍ଡଳୀକୁ ମିଶାଇ 36 ଆସନରେ ରାଷ୍ଟ୍ରୀୟ ସ୍ୱାଧୀନତା ପାର୍ଟି ବିଜୟ ଲାଭ କରିଛି। ନେପାଳୀ କଂଗ୍ରେସ 6 ଆସନ ହାସଲ କରିଥିବାବେଳେ ନେପାଳୀ କମ୍ୟୁନିଷ୍ଟ ପାର୍ଟି 2, ନେପାଳ କମ୍ୟୁନିଷ୍ଟ ପାର୍ଟି ମାର୍କ୍ସବାଦୀ ଲେନିନିଷ୍ଟ 1 ଆସନ ପାଇଛି। ଅନ୍ୟ 83 ଆସନରେ ରାଷ୍ଟ୍ରୀୟ ସ୍ୱାଧୀନତା ପାର୍ଟି ଆର୍ଏସ୍ପି ଆଗୁଆ ରହିଛି। 35 ଇଞ୍ଜିନିୟର ବାଲେନ୍ଦ୍ର ଶାହା ନେପାଳର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ବୋଲି ଆଶା କରାଯାଉଛି। ପଶ୍ଚିମ ଏସିଆରେ ସୃଷ୍ଟ ସାମରିକ ସଂଘର୍ଷ ଆଜି 8 ଦିନରେ ପହଞ୍ଚିଛି। ଆମେରିକା, ଇସ୍ରାଏଲ୍ ମିଳିତ ବାହିନୀ ଏବଂ ଇରାନ୍ ପକ୍ଷରୁ ବିମାନ ଓ ଡ୍ରୋନ୍ ଆକ୍ରମଣ ଜାରି ରହିଛି। ଇରାନ୍ ରାଜଧାନୀ ତେହେରାନ୍ରେ ଆଜି ସକାଳୁ ପ୍ରବଳ ଆକ୍ରମଣ ହୋଇଛି। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଭିଡ଼ିଓରେ ତେହେରାନ୍ର ମେହରାବାଦ ବିମାନ ବନ୍ଦରରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ତେହେରାନ୍ର ପୂର୍ବ ଏବଂ ପଶ୍ଚିମାଞ୍ଚଳରେ ବିସ୍ଫୋରଣ ହେବା ସହ ଆକାଶ ଧୂଆଁମୟ ହୋଇଉଠିଥିଲା। ଇସ୍ରାଏଲ୍ ସେନା ପକ୍ଷରୁ ତେହେରାନ୍ ଉପରେ ନୂତନ ଭାବେ ଆକ୍ରମଣ କରାଯାଉଥିବା ଘୋଷଣା କରାଯାଇଛି। ଇରାନ୍ର ଜାତିସଂଘ ରାଷ୍ଟ୍ରଦୂତ ଅମିର ସୟଦ ଇରାଭାନୀ କହିଛନ୍ତି, ଆମେରିକା ଏବଂ ଇସ୍ରାଏଲ୍ ପକ୍ଷରୁ ବିମାନ ଆକ୍ରମଣରେ ମହିଳା ଓ ଶିଶୁଙ୍କୁ ମିଶାଇ 1,332 ଜଣ ଇରାନୀ ନାଗରିକଙ୍କର ମୃତ୍ୟୁ ହୋଇଛି। ସାଧାରଣ ନାଗରିକ ଏବଂ ଭିତ୍ତିଭୂମି କ୍ଷେତ୍ରକୁ ଲକ୍ଷ୍ୟ କରି ମିଳିତ ସେନା ଆକ୍ରମଣ କରୁଥିବା ରାଷ୍ଟ୍ରଦୂତ ଇରାଭାନୀ ଅଭିଯୋଗ କରିଛନ୍ତି। ଇରାନ୍ ଆତ୍ମରକ୍ଷା ନିମନ୍ତେ ପଦକ୍ଷେପ ଗ୍ରହଣ କରୁଛି। ଅନ୍ୟପକ୍ଷରେ ଆମେରିକାର କେନ୍ଦ୍ରୀୟ କମାଣ୍ଡ କହିଛି, ଅପରେସନ୍ ଏପିକ୍ ଫ୍ୟୁରିର ପ୍ରଥମ ସପ୍ତାହରେ 3,000 ଅଧିକ ଲକ୍ଷ୍ୟସ୍ଥଳରେ ଆକ୍ରମଣ କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନ୍ ସହିତ କୌଣସି ପ୍ରକାର ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରିବା ସହିତ ନିଃସର୍ତ୍ତ ଆତ୍ମସମର୍ପଣ ପାଇଁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ୍ କହିଛନ୍ତି, ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ଇରାନ୍କୁ ଧ୍ୱଂସର ପଥରୁ ଫେରାଇ ଆଣିବା ପାଇଁ ଅଧିକ ପରିଶ୍ରମ କରିବେ ଏବଂ ପୂର୍ବାପେକ୍ଷା ଆର୍ଥିକ କ୍ଷେତ୍ରରେ ବୃହତ୍ ତଥା ଶକ୍ତିଶାଳୀ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଇସ୍ରାଏଲ୍ ଓ ଆମେରିକାର ସାମରିକ ଘାଟିଗୁଡ଼ିକ ଉପରେ ଇରାନ୍ ପକ୍ଷରୁ ପ୍ରତିଶୋଧମୂଳକ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରାଯାଇଛି। ଉପସାଗରୀୟ ଆରବ ରାଷ୍ଟ୍ରଗୁଡ଼ିକ ଉପରେ ଇରାନ୍ ବହୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଦ୍ୱାରା ଆକ୍ରମଣ କରିଛି। ସାଉଦି ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ପ୍ରିନ୍ସ ସୁଲତାନ ବିମାନ ଘାଟି ଆଡ଼କୁ ନିକ୍ଷେପ କରାଯାଇଥିବା ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ପ୍ରତିହତ କରାଯାଇପାରିଛି। ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ମାନେକ୍ସା କେନ୍ଦ୍ରଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏବଂ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ସଶସ୍ତ ବାହିନୀ, ପୁଲିସ୍ ତଥା ଅନ୍ୟାନ୍ୟ କ୍ଷେତ୍ରର ପ୍ରତିନିଧିଙ୍କ ସମେତ ବିଭିନ୍ନ ମନ୍ତ୍ରଣାଳୟ ଓ ସଂଗଠନରେ କାର୍ଯ୍ୟରତ ପ୍ରାୟ 1,000 ଅଧିକ ମହିଳା ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିବେ। ଆସନ୍ତାକାଲି ଉଦ୍ଘାଟନୀ ଅବସରରେ 2 ପ୍ରସଙ୍ଗ ଭିତ୍ତିକ କର୍ମଶାଳାର ଆୟୋଜନ କରାଯିବ। ଏହି ଦିବସ ପାଳନ ଅବସରରେ ଆସନ୍ତାକାଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଏକ ଶକ୍ତି ପଦଯାତ୍ରା ଶୀର୍ଷକ ମହିଳା ନେତୃତ୍ୱାଧୀନ ପଦଯାତ୍ରାର ଆୟୋଜନ କରାଯାଉଛି। ସକାଳ 7:30 ଇଣ୍ଡିଆ ଗେଟ୍ରୁ ବାହାରି ଏହି ପଦଯାତ୍ରା କର୍ତ୍ତବ୍ୟ ପଥ ଦେଇ ପୂର୍ବାହ୍ନ 10 ବିଜୟ ଚୌକଠାରେ ପହଞ୍ଚିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଆଦିବାସୀ ସଂସ୍କୃତି, ପରମ୍ପରା ଓ ଭାଷାର ଉନ୍ନତି ଦିଗରେ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି କହିଲେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆସନ୍ତାକାଲି 33,500 କୋଟି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଅଣ ସବ୍ସିଡିଯୁକ୍ତ ଘରୋଇ ଏବଂ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଏବଂ ଚୁକ୍ତି ନୁହେଁ ବରଂ ନିଃସର୍ତ୍ତ ଆତ୍ମସମର୍ପଣ ପାଇଁ ଇରାନ୍କୁ ଆହ୍ୱାନ ଦେଲେ ଆମେରିକା ରାଷ୍ଟ୍ରପତି। ସମ୍ବାଦ ଶେଷ ହେଲା।